ନମସ୍କାର,
ମୋତେ ଲକ୍ଷ୍ମୀଗଞ୍ଜ ଜିଲ୍ଲା କନ୍ଧମାଳ। ଆଜି ମୁଁ ଗୋଲମରିଚ ବିଷୟରେ କିଛି କହିବା ପାଇଁ ଯାଉଛି। ଯଦି ଆମ ଘରେ ଗୋଲମରିଚ ଅଛି, ତାହେଲେ ଯଦି କୌଣସି କାଶ ହଉଥିଲେ, ସେଇ ଗୋଲମରିଚକୁ ଆମେ ଯଦି ଚୋବେଇ ଚୋବେଇ ଖାଇବା କିମ୍ବା ଚାରେ ଗୋଲମରିଚ ପକେଇକି ପିଇବା, ତାହେଲେ ଆମେ କାଶରୁ ମୁକ୍ତ ହେଇଥାଉ। ଧନ୍ୟବାଦ।